প্রিয় বন্ধু, প্রভু যীশুঙ্ক নামে আপনার অভিনন্দন জনাও। হৃদয়ের শান্তি ও আনন্দ নিমন্তে আসন্তু পরমেশ্বরঙ্ক জীবন্ত ও সত্য বাক্য উপরে আধারিত সন্দেশ শুনন্তু।
প্রভু তুমি রুহা সাথে সাথে এ জীবন সারা ভুলি সব চালু দিবি তোমার পাছে পরা এ জীবন সারা প্রভু তুমি রুহা সাথে সাথে এ জীবন সারা
প্রভু যীশু খ্রিস্টঙ্ক মধুর নামে ঈশ্বরঙ্ক সম্পর্কীয় অষ্টম অধিবেশনকু আপন মানঙ্কু স্বাগত করুছি। নির্দিষ্ট ভাবে তৃত্ব পরমেশ্বর শীর্ষক মধ্যে আমি আমার আলোচনাকু সীমিত রাখিবা। তৃত্ব সম্পর্কে কতক পুরাতন নিয়মর শাস্ত্রাংশ প্রতি আমি আজি দৃষ্টিপাত করিবা। আদি পুস্তক এক পর্ব এক রু দুই পদরে যাহা লেখা অছি সেথিরু কিছু অংশ আমি দেখিবা। এঠারে লেখা যায়, আদ্য রে পরমেশ্বর। পুনি লেখা যায়, পরমেশ্বরঙ্ক আত্মা জল উপরে ব্যাপ্ত থিলে। এঠারে ব্যবহৃত হইথিবা পরমেশ্বর এব্রি ভাষারে এলোহিম ও এহা বহুবচন। এহার একবচন হেউছি এল। এলোহিম স্বর্গীয় ব্যক্তিমানঙ্ক একাধিকতাকু বুঝায়, মাত্র সংখ্যাকু সূচায় নাহিঁ। মাত্র পরবর্তী শাস্ত্রাংশ তিনি স্বর্গীয় ব্যক্তিঙ্কু সূচায়, অর্থাৎ পিতা, পুত্র ও পবিত্রাত্মা, এবং প্রত্যেকে সৃষ্টিরে সক্রিয় থিলে। আদি তার এক পর্ব ২৬ এবং ২৭ পদরে লেখা যায়, পরমেশ্বর এঠারে বহুবচনকু সূচায়, আপনা অর্থাৎ একবচন প্রতিমূর্তিরে মনুষ্যকু সৃষ্টি কলে। ২৬ পদরে সেথিপাই লেখা অছি, আম্ভে মানে আপনা প্রতিমূর্তিরে ও আপনা সাদৃশ্যরে মনুষ্যর নির্মাণ করু। আদি পুস্তক তার তিন পর্ব ২২ পদরে লেখা যায়, অনন্তর সদাপ্রভু পরমেশ্বর কহিলে, দেখ মনুষ্য ভলমন্দর বোধপ্রাপ্ত হই আম্ভমানঙ্ক পরি জনে হইছি। যেসায় তার ৬ পর্ব ৮ পদরে লেখা যায়, কিয়ে আম্ভমানঙ্ক পাই জীব। আমি দেখিলু আম্ভে মানে আম্ভমানঙ্ক শব্দ এক ঈশ্বর মধ্যে একাধিক স্বর্গীয় ব্যক্তিগণঙ্ক বিষয়ে সূচায়। পুরাতন নিয়মর এলোহিমকু ব্যবহার করা যায় অনন্তকালীন ঈশ্বরত্বকু বুঝাইবা পাই। পিতা, পুত্র, পবিত্রাত্মা বা ঈশ্বরত্ব হিসাবরে নূতন নিয়মরে থিবা ঈশ্বরঙ্ক সংজ্ঞা পুরাতন নিয়মর এলোহিম বা অনন্তকালীন ঈশ্বরত্ব সহ সমান। যেসায় তার ৪৮ পর্ব ১৬ পদরে লেখা যায়, প্রভু সদাপ্রভু অর্থাৎ পিতা ମୋତେ ଅର୍ଥାତ୍ ପୁତ୍ରଙ୍କୁ ଓ ତାହାଙ୍କ ଆତ୍ମା ଅର୍ଥାତ୍ ପବିତ୍ର ଆତ୍ମାଙ୍କୁ ପ୍ରେରଣ କରିଅଛନ୍ତି। ଯିଶାୟ 61 ପର୍ବ 1 ପଦରେ ଲେଖାଯାଏ, ପ୍ରଭୁ ସଦାପ୍ରଭୁ ଅର୍ଥାତ୍ ପିତାଙ୍କର ଆତ୍ମା ଅର୍ଥାତ୍ ପବିତ୍ର ଆତ୍ମା ମୋଠାରେ ଅର୍ଥାତ୍ ପୁତ୍ରଙ୍କଠାରେ ଅଧିଷ୍ଠାନ କରନ୍ତି। ବର୍ତ୍ତମାନ ତ୍ରିତ୍ୱ ସମ୍ପର୍କରେ ନୂତନ ନିୟମରେ ବର୍ଣ୍ଣନାକୁ ଆମେ ଅନୁଧ୍ୟାନ କରିବା। ଈଶ୍ୱର ନିଜେ ପ୍ରକାଶ ନ କଲେ ତ୍ରିତ୍ୱ ନିଗୁଢ଼ତତ୍ୱ ବୁଝିବା ଅସମ୍ଭବ। କୌଣସି ଦୂତ ବା କୌଣସି ସୃଷ୍ଟ ପ୍ରାଣୀ ଈଶ୍ୱରଙ୍କୁ ତାଙ୍କ ଗୌରବ ସହ ଅନନ୍ତକାଳୀନ ଈଶ୍ୱରତ୍ୱରେ ପିତା ପୁତ୍ର ଓ ପବିତ୍ର ଆତ୍ମା ହିସାବରେ ଅନାଚ୍ଛାଦିତ କରିପାରିବ ନାହିଁ। ତେଣୁ ମନୁଷ୍ୟ ନିକଟରେ ପିତାଙ୍କୁ କେବଳ ଜଣେ ପ୍ରକାଶ କରିପାରିଥିଲେ, ସେ ହେଉଛନ୍ତି ପିତାଙ୍କ କୋଳରେ ଥିବା ପୁତ୍ର। ଏଲୋହିମ୍ ମଧ୍ୟରୁ ଜଣେ ଅର୍ଥାତ୍ ଅନନ୍ତକାଳୀନ ଈଶ୍ୱରତ୍ୱ ମଧ୍ୟରୁ ଜଣେ ଅର୍ଥାତ୍ ପୁତ୍ର କେବଳ ମନୁଷ୍ୟ ନିକଟରେ ଈଶ୍ୱରଙ୍କୁ ପ୍ରକାଶ କରିପାରିଲେ। ଅନନ୍ତକାଳୀନ ଈଶ୍ୱରତ୍ୱ ମଧ୍ୟରେ ବିଚାର ବିମର୍ଶ ପରେ ଅନନ୍ତକାଳୀନ ପୁତ୍ର ଅର୍ଥାତ୍ ବାକ୍ୟଙ୍କୁ ଆସି ତୃତୀୟ ପରମେଶ୍ୱରଙ୍କୁ ପ୍ରକାଶ କରିବାକୁ ପଡ଼ିଲା। ଏସବୁ ବିଷୟରେ ଭାବବାଣୀ ହୋଇଥିଲା ଓ ତତ୍ପରେ ଏହା ଈଶ୍ୱରଙ୍କ ପୁତ୍ରଙ୍କ କୁମାରୀ ଗର୍ଭରୁ ଜନ୍ମ ହେବା ଦ୍ୱାରା ସଫଳ ହେଲା। ସେ ଶରୀରରେ ପ୍ରକାଶିତ ହେଲେ। ଏବ୍ରି ତାର 1 ପର୍ବ 1 ପଦରୁ 2 ପଦରେ ଲେଖାଯାଏ, ଈଶ୍ୱର ପୁରାକାଳରେ ବିଭିନ୍ନ ଭାଗରେ ଓ ବିଭିନ୍ନ ପ୍ରକାରେ ମାଓବାଦୀମାନଙ୍କ ଦ୍ୱାରା ପିତୃପୁରୁଷମାନଙ୍କୁ କଥା କହି ଏହି ଶେଷ କାଳରେ ପୁତ୍ରଙ୍କ ଦ୍ୱାରା ଆମ୍ଭମାନଙ୍କୁ କଥା କହିଅଛନ୍ତି। ମାଥିଉ ତାର 11 ପର୍ବ 27 ପଦରେ ଲେଖାଯାଏ, ଆଉ ପୁତ୍ରଙ୍କୁ କେହି ଜାଣେ ନାହିଁ, କେବଳ ପିତା ଜାଣନ୍ତି, ପୁଣି ପିତାଙ୍କୁ କେହି ଜାଣେ ନାହିଁ, କେବଳ ପୁତ୍ର ଜାଣନ୍ତି, ଆଉ ପୁତ୍ର ଯାହା ନିକଟରେ ତାହାଙ୍କୁ ପ୍ରକାଶ କରିବାକୁ ଇଚ୍ଛା କରିବେ ସେ ଜାଣେ। ଯହନ ଲିଖିତ ସୁସମାଚାର ତାର 1 ପର୍ବ 18 ପଦରେ ଲେଖାଯାଏ, କେହି କେବେ ଈଶ୍ୱରଙ୍କୁ ଦେଖିନାହିଁ, ପିତାଙ୍କ କଳସ୍ଥିତ ଅଦିତ୍ୟ ପୁତ୍ର ତାହାଙ୍କୁ ପ୍ରକାଶ କଲେ। ନୂତନ ନିୟମ ହିଁ ସ୍ୱର୍ଗୀୟ ବ୍ୟକ୍ତିଙ୍କ ସଂଖ୍ୟାକୁ 3 ବୋଲି ସରଳ ଭାବେ ଘୋଷଣା କରେ। 3ରୁ ଅଧିକ ନୁହେଁ ବା ଊଣା ନୁହେଁ। ଅନନ୍ତକାଳୀନ ଈଶ୍ୱରତ୍ୱରେ ସ୍ପଷ୍ଟ ଭାବେ ପ୍ରକାଶିତ 3 ପୃଥକ ସ୍ୱର୍ଗୀୟ ବ୍ୟକ୍ତିମାନଙ୍କ ବିଷୟରେ ଥିବା ଅନେକ ଶାସ୍ତ୍ରାଂଶ ନୂତନ ନିୟମରେ ଅଛି। ଏହି ଶାସ୍ତ୍ରାଂଶ 3 ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ପ୍ରକାଶ କରିବା ସଙ୍ଗେ ସଙ୍ଗେ ସେମାନଙ୍କ ନିର୍ଦ୍ଦିଷ୍ଟ କାର୍ଯ୍ୟ ମଧ୍ୟ ପ୍ରକାଶ କରେ। ମାତ୍ର ସେମାନେ ମନ, ଇଚ୍ଛା, ବ୍ୟକ୍ତିତ୍ୱ, ଉଦ୍ଦେଶ ଓ ଯୋଜନାରେ ଏକ ଅଟନ୍ତି। ମାଥିଉ ତାର 3 ପର୍ବ 16-17 ପଦରେ ପିତା ସ୍ୱର୍ଗରୁ କହିଲେ, ପୁତ୍ର ଜଳରେ ବାପ୍ତିସ୍ମ ନେଲେ, ପବିତ୍ରାତ୍ମା କପୋତ ରୂପରେ ପୁତ୍ରଙ୍କ ଉପରକୁ ଆସିଲେ। ମାଥିଉ ତାର 28 ପର୍ବ 19 ପଦରେ ଯେଉଁ ଆଜ୍ଞା ଦିଆଯାଇଅଛି, ପିତା ପୁତ୍ର ଓ ପବିତ୍ରାତ୍ମାଙ୍କ ନାମରେ ବାପ୍ତିସ୍ମ ଦେବା ପାଇଁ, ପିତା ପୁତ୍ର ପବିତ୍ରାତ୍ମା ଭାବେ ଈଶ୍ୱରତ୍ୱର ବିଶେଷ ପ୍ରକାଶରେ ମାଥିଉ ଲିଖିତ ସୁସମାଚାର ଆରମ୍ଭ ହୋଇଛି ଓ ଶେଷ ହୋଇଛି। ଏଫିସିଓ ତାର 2 ପର୍ବ 18 ପଦରେ ପ୍ରକାଶ କରାଯାଇଛି, ଆମେ ପୁତ୍ରଙ୍କ ଦେଇ ପବିତ୍ରାତ୍ମାଙ୍କ ଦ୍ୱାରା ପିତାଙ୍କ ନିକଟକୁ ଯାଉ। ଏଫିସିଓ 4 ପର୍ବ 4 ପଦରୁ 6 ପଦ ପ୍ରକାଶ କରେ, ଏକ ପ୍ରଭୁ ଅର୍ଥାତ୍ ପୁତ୍ର, ଏକ ଆତ୍ମା ଅର୍ଥାତ୍ ପବିତ୍ର ଆତ୍ମା ଓ ଏକ ଈଶ୍ୱର ଅର୍ଥାତ୍ ପିତା। ଦ୍ୱିତୀୟ କରନ୍ଥୀୟ 13 ପର୍ବ 13 ପଦ କହେ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଅନୁଗ୍ରହ, ଈଶ୍ୱରଙ୍କ ପ୍ରେମ ଓ ପବିତ୍ରାତ୍ମାଙ୍କ ସହଭାଗିତା। ପ୍ରଥମ ଜହନ ତାର 5 ପର୍ବ 7 ପଦ କହେ, ସ୍ୱର୍ଗରେ 3 ଜଣ ସାକ୍ଷ୍ୟ ଦିଅନ୍ତି, ପିତା ପୁତ୍ର ଅର୍ଥାତ୍ ବାକ୍ୟ ଏବଂ ପବିତ୍ର ଆତ୍ମା, ଏବଂ 3 ଜଣ ଏକ। ପ୍ରକାଶିତ 4 ପର୍ବରୁ 5 ପର୍ବ ଦେଖିଲେ ଜାଣୁ ସିଂହାସନରେ ପିତା ଉପବିଷ୍ଟ, ସିଂହାସନ ସମ୍ମୁଖରେ ମେଷଶାବକ ବିଦ୍ୟମାନ, ସିଂହାସନ ସମ୍ମୁଖରେ ଅଗ୍ନିମୟ ସପ୍ତ ପ୍ରଦୀପ ପବିତ୍ରାତ୍ମା ଅଟନ୍ତି। ପ୍ରଭୁ ଯୀଶୁ ଜହନ 15, 16 ଓ 17 ପର୍ବରେ ଈଶ୍ୱରତ୍ୱ ଓ ସ୍ୱର୍ଗୀୟ ବ୍ୟକ୍ତିଗଣକୁ ସ୍ପଷ୍ଟ ଭାବେ ପ୍ରକାଶ କରନ୍ତି। ପୁତ୍ର ପବିତ୍ରାତ୍ମାଙ୍କୁ ପ୍ରେରଣ କରିବାକୁ ପିତାଙ୍କ ନିକଟରେ ନିବେଦନ କରନ୍ତି। ସେ ପ୍ରାର୍ଥନା କରନ୍ତି ତାଙ୍କର ଶିଷ୍ୟମାନେ ଯେପରି ଏକ ହୁଅନ୍ତି, ଯେପରି ଆମ୍ଭେମାନେ ଯେ ପ୍ରକାର ଏକ ସେମାନେ ସେ ପ୍ରକାର ଏକ ହୁଅନ୍ତି। ଈଶ୍ୱର ଘୋଷଣା କରିଛନ୍ତି ଦୁଇ ସାକ୍ଷୀଙ୍କ ମୁଖ ଦ୍ୱାରା କିମ୍ବା ତିନି ସାକ୍ଷୀଙ୍କ ମୁଖ ଦ୍ୱାରା ବିଚାର ନିଷ୍ପନ୍ନ ହେବ। ଯଦି ଈଶ୍ୱର ତିନିରେ ଏକ ବା ତ୍ରିତ୍ୱ ହୋଇନଥାନ୍ତେ, ସେ କେବେ ହେଲେ ନିଜର ବାକ୍ୟ ସଫଳ କରିପାରିନଥାନ୍ତେ। ପିତା, ପୁତ୍ର ଓ ପବିତ୍ରାତ୍ମା ତିନି ସାକ୍ଷୀ ଏକ ସିଦ୍ଧ, ସମ୍ପୂର୍ଣ୍ଣ ଓ ପରିସମାପ୍ତ ସାକ୍ଷ୍ୟ ବହନ କରନ୍ତି। ପିତା ପରମେଶ୍ୱରଙ୍କର ପ୍ରେମ, ପୁତ୍ର ପରମେଶ୍ୱରଙ୍କ ଅନୁଗ୍ରହ ଓ ପବିତ୍ରାତ୍ମାଙ୍କ ସହଭାଗିତା ଆପଣଙ୍କ ସହବର୍ତ୍ତୀ ହେଉ।
ଆଶା କରୁ ପ୍ରସ୍ତୁତ ସନ୍ଦେଶରୁ ଆପଣ ନିଶ୍ଚୟ ଉପକାର ପାଇଛନ୍ତି। ଅଧିକ ଜାଣିବା ପାଇଁ ଆପଣ ଆମର ୱେବସାଇଟ୍ www.gbetministries.org ଲଗ୍ଇନ୍ କରିପାରିବେ। ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।